ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরে আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপন প্রভু যীশু বিষয়ে অধিক জাণবা নিমন্তে আগ্রহী থাকার আমি বিশেষ খুশি আপনার নিমন্তে প্রার্থনা করুছ। আদি আপনার ପ୍ରାର୍ଥନାର କୌଣସି ବିଷୟ ଥାଏ କି ଅବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ହିଜ୍ରା ପୁସ୍ତକ 6 ପର୍ବଟିକୁ ସମ୍ପୂର୍ଣ୍ଣ ଅଧ୍ୟୟନ କରିବାକୁ ଯିବା। ଏହି 6 ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି କୋରୋସ ରାଜାଙ୍କର ରାଜାଜ୍ଞା ସ୍ଥିରୀକୃତ। ଆପଣଙ୍କର ମନେଥିବ ଗତ ଆଲୋଚନାରେ ଆମେ ଦେଖିଥିଲୁ ଯେ ଜିହୁଦାର ଶତ୍ରୁମାନେ ସେହି ମନ୍ଦିର ଓ ନଗରର ପୁନର୍ନିର୍ମାଣ କରିବା ନେଇ ପ୍ରଶ୍ନ କରିଥିଲେ ଓ ସେମାନେ କାହାର ଆଜ୍ଞାରେ ସେହିପରି କରୁଅଛନ୍ତି ବୋଲି ପ୍ରଶ୍ନ କରିବାରୁ ଅବଶେଷରେ ସେମାନେ କୋରୋସ ରାଜାଙ୍କର ରାଜାଜ୍ଞା ଅନୁଯାୟୀ ସେହିପରି କରୁଅଛନ୍ତି ବୋଲି ଉତ୍ତର ଦେଇଥିଲେ। ଆଉ ଏହି ବିଷୟ ଜିହୁଦାର ଶତ୍ରୁମାନେ ପାରସ୍ୟର ରାଜା ଦାରିଆବର୍ଷଙ୍କୁ ପତ୍ର ମାଧ୍ୟମରେ ଲେଖି ଜଣାଇଲେ ଏହି ବିଷୟର ସତ୍ୟତା ଜାଣିବା ପାଇଁ, କାରଣ ସେହି ସମୟରେ ଦାରିଆବର୍ଷ ପାରସ୍ୟର ରାଜା ଥିଲେ। ତେବେ ଆଜି ଆମେ ଏହି ଏଜ୍ରା ଛଅ ପର୍ବରେ ସେହି ରାଜାଜ୍ଞାର ସତ୍ୟତା ନେଇ ଲକ୍ଷ୍ୟ କରିବାକୁ ଯିବା, କାରଣ ଜିହୁଦାର ଶତ୍ରୁମାନେ ଜାଣିବାକୁ ଚାହିଁଥିଲେ ଯେ ପ୍ରକୃତରେ ପାରସ୍ୟର ରାଜା କୋରସ ସେପରି ରାଜାଜ୍ଞା ପ୍ରଦାନ କରିଥିଲେ କି ନାହିଁ, କି ଏମାନେ ନିଜର ଇଚ୍ଛା ଅନୁଯାୟୀ ସେହିପରି କରିଥିଲେ। କିନ୍ତୁ ଆମେ ଏହି ଛଅ ପର୍ବରେ ସେହି ରାଜାଜ୍ଞା ସ୍ଥିର ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବା। ତେବେ ଈଶ୍ୱରଙ୍କ ଲୋକମାନଙ୍କର ସ୍ଥିତି ଓ ଅବସ୍ଥା ନେଇ ଅନେକ କିଛି ବିଷୟ ପ୍ରକାଶ କରାଯାଇଅଛି, କିନ୍ତୁ ଏହି ଦୁଇଟି ବିଷୟ ସ୍ୱତନ୍ତ୍ର ଭାବେ ଅଲଗା। ସ୍ଥିତିଗତ ଭାବେ ଯଦି ଆମେ ଚିନ୍ତା କରିବା, ତାହେଲେ ଜିହୁଦୀମାନେ ଈଶ୍ୱରଙ୍କ ମନୋନୀତ ଲୋକ ହିସାବରେ ଈଶ୍ୱର ସେମାନଙ୍କୁ ଯେଉଁ ସ୍ଥାନରେ ରଖିବାକୁ ଥିଲା ସେମାନେ ସେହି ସ୍ଥାନରେ ରହିଥିଲେ, ଅର୍ଥାତ୍ ସେହି ପ୍ରତିଜ୍ଞାତ କିଣାନ୍ ଦେଶ ବା ଯାହାକୁ ଆମେ ବର୍ତ୍ତମାନ କହୁ ପାଲେଷ୍ଟାଇନ୍ ଦେଶ, ସେହି ସ୍ଥାନରେ ରହିଥିଲେ। ସେହି ସ୍ଥାନକୁ ଫେରିଯିବା ନିମନ୍ତେ ରାଜା କୋରସଙ୍କ ଦ୍ୱାରା ଅନୁମତିପତ୍ର ପ୍ରଦାନ କରାଯାଇଥିଲା, ଯିଏକି ଜାଣିପାରିଥିଲେ ଯେ ସେ ଈଶ୍ୱରଙ୍କ ଆଦେଶ ଅନୁଯାୟୀ ତାହା କରୁଅଛନ୍ତି। ତେଣୁକରି ଏହି ଲୋକମାନେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ସେହି ପ୍ରତିଜ୍ଞାତ ଦେଶକୁ ଫେରିଯାଇ ସେଠାରେ ରହିଲେ, ଅର୍ଥାତ୍ ସେମାନଙ୍କର ସ୍ଥିତି ଠିକ୍ ରହିଥିଲା। କିନ୍ତୁ ସେ ଯାହୁନା କାହିଁକି ସେମାନଙ୍କର ଅବସ୍ଥା ବା ପରିସ୍ଥିତି ଠିକ୍ ନଥିଲା, ସେମାନେ ସମସ୍ୟାର ସମ୍ମୁଖୀନ ହେଲେ ଓ ଭାଙ୍ଗି ପଡ଼ିଲେ। ସେମାନେ ସେହି ନିର୍ମାଣ କାର୍ଯ୍ୟରୁ ଓହରିଯିବାକୁ ଚାହିଁଲେ, ତେଣୁକରି ଈଶ୍ୱର ସେମାନଙ୍କର ଦୁର୍ଦ୍ଦଶା ପ୍ରତି ଦୃଷ୍ଟି କରି ମାଓବାଦୀମାନଙ୍କ ଦ୍ୱାରା ସେମାନଙ୍କୁ ଉତ୍ସାହ ତଥା ସାନ୍ତ୍ୱନା ପ୍ରଦାନ କରାଇଲେ ଓ ସେହି ନିର୍ମାଣ କାର୍ଯ୍ୟକୁ ସମ୍ପନ୍ନ କରିବା ନିମନ୍ତେ ସାହାଯ୍ୟ ଓ ଶକ୍ତି ଯୋଗାଇଲେ। ହଁ, ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ଦୁର୍ଦ୍ଦଶା ଘଟିପାରେ କିମ୍ବା ସମସ୍ୟା ଘଟିପାରେ, ମାତ୍ର ଯେଉଁମାନେ ସେହି ପରିସ୍ଥିତିରେ ଈଶ୍ୱରଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତି ସେମାନଙ୍କୁ ତହିଁରେ ସଫଳତା ପ୍ରଦାନ କରନ୍ତି। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ଖ୍ରୀଷ୍ଟଙ୍କଠାରେ ଅଛନ୍ତି, ତାହେଲେ ଆପଣଙ୍କର ସ୍ଥିତି ଅତି ଉତ୍ତମ, କିନ୍ତୁ ଆପଣଙ୍କର ଅବସ୍ଥା ବା ଆପଣଙ୍କର ପରିସ୍ଥିତି କିପରି ଅଛି? ଆପଣ କ'ଣ କୌଣସି ପ୍ରକାର ସମସ୍ୟା ନେଇ ଭାଙ୍ଗି ପଡ଼ିଛନ୍ତି? ଆପଣ କ'ଣ ସବୁ ଅବସ୍ଥାରେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନଯାପନ କରିପାରୁଛନ୍ତି? ନା ସମସ୍ୟା ଆସିଲେ କିମ୍ବା ଦୁଃଖ ଆସିଲେ ଆପଣ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରୁଅଛନ୍ତି? ନା ଆପଣ ଖ୍ରୀଷ୍ଟଙ୍କ ସେବାରୁ ପଛଘୁଞ୍ଚା ଦେବା ପାଇଁ ଚାହୁଁଛନ୍ତି? ଯଦି ସେପରି କରୁଥାନ୍ତି, ତାହେଲେ ଆପଣଙ୍କର ସ୍ଥିତି ଉତ୍ତମ ଥାଇପାରେ, ମାତ୍ର ଆପଣଙ୍କର ପରିସ୍ଥିତି ଠିକ୍ ନାହିଁ। ତାହାହିଁ ଏହି ଏଜ୍ରା ପୁସ୍ତକରେ ଜିହୁଦୀମାନଙ୍କର ପରିସ୍ଥିତି ଥିଲା। ସେମାନଙ୍କର ସ୍ଥିତି ଖୁବ୍ ଉତ୍ତମ ଥିଲା, ଏଥିରେ ସନ୍ଦେହ ନାହିଁ, ମାତ୍ର ସେମାନଙ୍କର ପରିସ୍ଥିତି ଉତ୍ତମ ନଥିଲା। ବର୍ତ୍ତମାନ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବେ ଯେ ଈଶ୍ୱର ତାହାଙ୍କର ଲୋକମାନଙ୍କ ସହିତ ଅଛନ୍ତି ଓ ତାହାଙ୍କର ଇଚ୍ଛା ତାହାଙ୍କୁ ଲୋକମାନଙ୍କ ମଧ୍ୟ ଦେଇ ସାଧିତ ହେବାକୁ ଯାଉଅଛି। ବର୍ତ୍ତମାନ ଆମେ ଦେଖିବାକୁ ପାରିବା ଯେ ଏହି ରାଜାଜ୍ଞା ନେଇ ଅନୁସନ୍ଧାନ ସରିଯାଇଛି ଓ ତାହା ଯେ ସତ୍ୟ ତାହା ଜଣାପଡ଼ିଯାଇଛି। ଆଉ ଏହି ଘଟଣା ଶତ୍ରୁମାନଙ୍କର ମୁଖ ବନ୍ଦ କରିଦେବା କଥା ଓ ସେମାନେ ନୀରବ ରହିବା କଥା, ମାତ୍ର ଦେଖନ୍ତୁ କ'ଣ ଘଟିବାକୁ ଯାଉଅଛି। ଛ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସେତେବେଳେ ଦାରିଆବସ୍ ରାଜା ଆଜ୍ଞା କରନ୍ତେ, ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ଥିଲା ତାହା ଅନୁସନ୍ଧାନ କରାଗଲା। ସେମାନେ ସେହି କୋରସ ରାଜାଙ୍କର ରାଜାଦେଶକୁ ଖୋଜି ବାହାର କରିବା ପାଇଁ ବାବିଲସ୍ଥ ଯେଉଁ ପୁସ୍ତକାଳୟ ଥିଲା ସେଠାକୁ ଯାଇ ସମସ୍ତ କାଗଜପତ୍ର ଅନୁସନ୍ଧାନ କଲେ। ଦୁଇ ଓ ତିନି ପଦରେ ଲେଖା ଅଛି, ପୁଣି ମାଦିୟ ପ୍ରଦେଶସ୍ଥ ଅକ୍ମଥା ନାମକ ରାଜଗୃହରେ ଏକ ପୁସ୍ତକ ପ୍ରାପ୍ତ ହେଲା, ତହିଁମଧ୍ୟରେ ସ୍ମରଣାର୍ଥେ ଏରୂପ ଲେଖା ହୋଇଥିଲା, କୋରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷରେ କୋରସ ରାଜା ଜିରୁସାଲମସ୍ଥିତ ପରମେଶ୍ୱରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ଓ ତହିଁର ଭିତ୍ତିମୂଳ ଦୃଢ଼ ରୂପେ ସ୍ଥାପିତ ହେଉ, ତହିଁର ଉଚ୍ଚତା ଷାଠିଏ ହାତ ଓ ତହିଁର ପ୍ରସ୍ଥ ଷାଠିଏ ହାତ ହେଉ। ଦେଖନ୍ତୁ, ଏଇଠାରେ ତହିଁର ସତ୍ୟତା ମିଳିଲା ଓ ସେହି ରାଜାଜ୍ଞା ପ୍ରମାଣିତ ହେଲା। ଆହୁରି ମଧ୍ୟ ଲେଖା ଅଛି, ଯାହାକି ପାଞ୍ଚ ପଦରେ, ଆହୁରି ପରମେଶ୍ୱରଙ୍କ ଗୃହର ଯେ ସକଳ ସୁନା ଓ ରୂପାର ପାତ୍ର ନବୁଖଦ୍ନିତ୍ସର ଜେରୁସାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା ତାହା ସବୁ ଫେରାଇ ଦିଆଯାଉ। ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଜେରୁସାଲମସ୍ଥ ମନ୍ଦିରର ସ୍ୱ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହା ସବୁ ରଖ। ଏହି ସମସ୍ତ ବିଷୟ ସେଠାରେ ଲେଖାଯାଇଥିଲା। ଦେଖନ୍ତୁ, ଏହି ସମସ୍ତ ବିଷୟ ଦାରିଆବଂଶଙ୍କ ଅଗୋଚର ଥିଲା। ସେ ଏହି କ୍ଷମତାପତ୍ର ବିଷୟରେ କିଛି ଜାଣିନଥିଲେ। ଯଦି ସେହି ଶତ୍ରୁମାନେ ଏହି ସମସ୍ତ ବିଷୟରେ ଅନୁସନ୍ଧାନ ଚଳାଇବା ନିମନ୍ତେ ତାହାଙ୍କ ନିକଟକୁ ପତ୍ର ଲେଖି ନଥାନ୍ତେ, ତାହେଲେ ରାଜା ଦାରିଆବଂଶ ମଧ୍ୟ କିଛି ଜାଣିନଥାନ୍ତେ। ପ୍ରକୃତରେ ଏହି ଶତ୍ରୁମାନେ ଏପରି କରିବା ଦ୍ୱାରା ସେମାନଙ୍କର ନିଜର କ୍ଷତି ଘଟାଇଲେ। ବର୍ତ୍ତମାନ ସେହି ରାଜା ଦାରିଆବସ ତତ୍ତନୟ ନିକଟକୁ ଏହିପରି ସମ୍ବାଦ ପ୍ରେରଣ କରନ୍ତି, ଯାହାକି ଛଅ ଓ ସାତ ପଦରେ ଅଛି। ଏହେତୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ସଥର ବୋଷଣୟ, ତୁମ୍ଭେମାନେ ଓ ତୁମମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅଫର୍ସଖ୍ୟମାନେ ସେଠାରୁ ଦୂରରେ ଥାଅ। ପରମେଶ୍ୱରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ। ଜିହୁଦୀୟମାନଙ୍କର ଅଧ୍ୟକ୍ଷ ଓ ଜିହୁଦୀୟମାନଙ୍କର ପ୍ରାଚୀନ ବର୍ଗ ପରମେଶ୍ୱରଙ୍କ ଏହି ଗୃହ ସ୍ୱସ୍ଥାନରେ ନିର୍ମାଣ କରନ୍ତୁ। ତତ୍ତନୟ ଜଣେ ଶାସନକର୍ତ୍ତା ଭାବରେ ମହାନ ଦାୟିତ୍ୱଭାର ଗ୍ରହଣ କରିଥିଲେ। ସେ ଜେରୁସାଲମରେ ସେହି ମନ୍ଦିର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେବେ ବୋଲି ଭାବିଥିଲେ। ତେଣୁକରି ଏହି କ୍ଷମତାପତ୍ର ଯେତେବେଳେ ମିଳିଲା, ସେତେବେଳେ ରାଜା ଦାରିଆବସ ଅନୁଭବ କଲେ ଯେ ଯେହେତୁ ଏହି କ୍ଷମତାପତ୍ର ମାଦୀୟ ଓ ପାରସ୍ୟମାନଙ୍କର ଆଇନ ଅନୁଯାୟୀ ସ୍ୱାକ୍ଷରିତ ହୋଇଅଛି, ତାହା କେବେହେଲେ ପରିବର୍ତ୍ତିତ କରାଯାଇ ନପାରେ। କାରଣ ସେହି ସମୟରେ ମାଦୀୟ ଓ ପାରସ୍ୟ ଆଇନକୁ ଅତି କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା। ତେଣୁ ରାଜା ଦାରିଆବସ ଆଉ ଏକ ଆଇନ ପ୍ରଣୟନ କରନ୍ତି, ଯାହାକି ଆଠ ପଦରେ ଲେଖାଅଛି। ଆହୁରି ପରମେଶ୍ୱରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମମାନଙ୍କର ଏହି ଜିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ ତାହା ଆମ୍ଭେ ଆଜ୍ଞା କରୁଅଛୁ। ସେମାନଙ୍କର ବାଧା ଯେପରି ନ ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସେପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ। ବର୍ତ୍ତମାନ ସେ କହନ୍ତି, ତୁମେମାନେ ଯେ କେବଳ ସେହି କାର୍ଯ୍ୟକୁ ବନ୍ଦ କରିବା ନିମନ୍ତେ ବାଧା ଦେବ ନାହିଁ ତାହା ନୁହେଁ, ଏଥିସହିତ ତୁମେମାନେ ସେମାନଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବ। ତୁମେମାନେ ନଦୀ ସେପାରସ୍ଥ ରାଜକର ସଂଗ୍ରହ କରି ତାହା ପାରସ୍ୟକୁ ପଠାଇବା ପରିବର୍ତ୍ତେ ସେହି ସମସ୍ତ ରାଜକର ସେଠାକାର ମନ୍ଦିରର ପୁନର୍ନିର୍ମାଣ ନିମନ୍ତେ ତୁମେମାନେ ସେହି ଜିହୁଦୀ ଲୋକମାନଙ୍କୁ ଦିଅ। ବାସ୍ତବରେ ଈଶ୍ୱର ତାହାଙ୍କର ଲୋକମାନଙ୍କ ନିମନ୍ତେ ଅମଙ୍ଗଳର ବିଷୟକୁ ମଙ୍ଗଳରେ ପରିଣତ କରନ୍ତି, ଯେପରି ତାହାଙ୍କର ଲୋକମାନେ ତାହାଙ୍କର ପ୍ରଶଂସା କରନ୍ତି। ଦେଖନ୍ତୁ କେତେ ଚମତ୍କାର ବିଷୟ, ଈଶ୍ୱର ତାହାଙ୍କର ଶତ୍ରୁମାନଙ୍କର ମୁଖ ବନ୍ଦ କରିଦେଉଛନ୍ତି। କେବଳ ସେତିକି ନୁହେଁ, ସେହି ଶତ୍ରୁମାନଙ୍କ ହସ୍ତରେ ସେ ମଧ୍ୟ ସାହାଯ୍ୟ ପଠାଉଛନ୍ତି। ନଅ ଦଶ ପଦରେ ଲେଖା ଅଛି, ପୁଣି ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳୀ ନିମନ୍ତେ ଜେରୁସାଲମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଓ ମେଷ ଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହା ସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ। ଆହୁରି ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ। ବାସ୍ତବରେ ଏହା କେତେ ଚମତ୍କାର ଆଜ୍ଞା! ଈଶ୍ୱର ଶତ୍ରୁମାନଙ୍କର ମୁଖକୁ ବନ୍ଦ କରିଦେଉଛନ୍ତି। କେବଳ ସେତିକି ନୁହେଁ, ରାଜା ଦାରିଆବସ ମଧ୍ୟ ଆହୁରି ଆଦେଶ ଦିଅନ୍ତି ଯେ ଯଦି କେହି ସେହି ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରେ, ତାହେଲେ ତାହା ପ୍ରତି ଅତି କଠୋର ଦଣ୍ଡବିଧାନ କରାଯିବ। ଏଗାର ପଦରେ ଲେଖା ଅଛି, ଆହୁରି ମୁଁ ଆଜ୍ଞା କରୁଅଛି କି ଯେ କେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ, ପୁଣି ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ। ଏହି ବିଷୟ ନେଇ ଆପଣ ହାଗୟ ଓ ଜିଖରିୟଙ୍କ ପୁସ୍ତକରେ ଲୋମହର୍ଷଣର ବିଷୟମାନ ଲକ୍ଷ୍ୟ କରିବାକୁ ପାରିବେ। ବାସ୍ତବରେ ଏହା ଅତି ଚମତ୍କାର ବିଷୟ। ଏଥିରୁ ମଧ୍ୟ ଆମକୁ ଏହି ଶିକ୍ଷା ମିଳେ ଯେ ଈଶ୍ୱର ଯାହାର ସପକ୍ଷ, ମନୁଷ୍ୟ ତାହାର କିଛି କ୍ଷତି କରିପାରେ ନାହିଁ। 14 ପଦରେ ଲେଖା ଅଛି। ଏଥିରେ ହାଗୟ ଭବିଷ୍ୟତ ବକ୍ତାର ଓ ଇଦୋର ପୁତ୍ର ଜିଖରିଅର ଭବିଷ୍ୟତ ବାକ୍ୟ ସହକାରେ ଜିହୁଦୀୟ ପ୍ରାଚୀନ ବର୍ଗ ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ, ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ଓ ପାରସ୍ୟ ରାଜ କୋରସ ଓ ଦାରିଆବଶ ଓ ଅର୍ଥକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ। ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ସେହି ଜେରୁସାଲମ୍ ମନ୍ଦିର ହାଗୟ ଓ ଜିଖରିଅ ଭବିଷ୍ୟତ ବକ୍ତାଙ୍କ ପ୍ରୋତ୍ସାହନରେ ନିର୍ମିତ ହୋଇଥିଲା, ଆଉ ସେମାନେ ଥିଲେ ପ୍ରେରଣାର ଉତ୍ସ। ଆସନ୍ତୁ ଏହାପରେ ଦେଖିବା ଯେ ସେହି ମନ୍ଦିରର ପୁନଃନିର୍ମାଣର କାର୍ଯ୍ୟ ସମାପ୍ତ ହେଲା ଓ ମନ୍ଦିର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଗଲା। 6:15-16 ପଦରେ ଏହିପରି ଲେଖା ଅଛି, ଦାରିଆବଶ ରାଜାର ଅଧିକାରର ଷଷ୍ଠ ବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ଗୃହ ସମାପ୍ତ ହେଲା। ଏଥିଭୂତାରେ ଇସ୍ରାଏଲ ସନ୍ତାନଗଣ, ଯାଜକମାନେ ଓ ଲେବୀୟମାନେ ଓ ବନ୍ଦିତ୍ୱର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ଉତ୍ସବ ପାଳନ କଲେ। ଏଠାରେ ଲକ୍ଷ୍ୟ କରନ୍ତୁ, ଲେଖା ଅଛି ଇସ୍ରାଏଲ ସନ୍ତାନଗଣ, ଯାଜକମାନେ ଓ ଲେବୀୟମାନେ ଓ ବନ୍ଦିତ୍ୱର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ଉତ୍ସବ ପାଳନ କଲେ। ତାହେଲେ ଏଠାରେ ପ୍ରଶ୍ନ ଉଠେ ଯେ ସେହି ବନ୍ଦିତ୍ୱର ଅବଶିଷ୍ଟ ସନ୍ତାନଗଣ କିଏ ଥିଲେ? ପ୍ରକୃତରେ ଏହା ଇସ୍ରାଏଲର ସନ୍ତାନଗଣକୁ ପ୍ରକାଶ କରେ, ଅର୍ଥାତ୍ କେବଳ ଜିହୁଦା ଓ ବିନ୍ୟାମିନ୍ ନୁହନ୍ତି, ମାତ୍ର ଅନ୍ୟ ଦଶଗୋଷ୍ଠୀ ମଧ୍ୟ ସେହି ଉତ୍ସବରେ ଯୋଗ ଦେଇଥିଲେ। ଏମାନେ ଇସ୍ରାଏଲର ଦଶଗୋଷ୍ଠୀ ଥିଲେ ଓ ଏଠାରେ ସେମାନେ ସେମାନଙ୍କର ଭାଇମାନଙ୍କ ସହିତ ମିଶି ଈଶ୍ୱରଙ୍କ ଗୃହର ପ୍ରତିଷ୍ଠା ଉତ୍ସବ ପାଳନ କଲେ। 17 ଲେଖା ଅଛି, ପୁଣି ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ସମୟରେ ସେମାନେ 100 ବୃକ୍ଷ, 200 ମେଷ, 400 ମେଷଶାବକ ଉତ୍ସର୍ଗ କଲେ, ଆଉ ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟାନୁସାରେ 12 ଛାଗ ଉତ୍ସର୍ଗ କଲେ। ତାହେଲେ କାହା ନିମନ୍ତେ ସେହି ପାପାର୍ଥକ ବଳି ଉତ୍ସର୍ଗ କରାଯାଇଥିଲା? ଏହା ସମସ୍ତ ଇସ୍ରାଏଲ ସନ୍ତାନଗଣ ନିମନ୍ତେ। କ'ଣ କେବଳ ଜିହୁଦା ଓ ବିନ୍ୟାମିନ୍ ଗୋଷ୍ଠୀର ଲୋକ ସେହି ପ୍ରତିଜ୍ଞାତ ଦେଶକୁ ଫେରିଥିଲେ? ନୁହେଁ, କାରଣ ସେଠାରେ ଇସ୍ରାଏଲର ସମ୍ପୂର୍ଣ୍ଣ 12 ଗୋଷ୍ଠୀ ମଧ୍ୟରୁ ଲୋକ ଏକତ୍ରିତ ହୋଇଥିଲେ। ସେଠାରେ ସେହି 12 ଗୋଷ୍ଠୀର ସଂଖ୍ୟା ଅନୁଯାୟୀ 12 ଛାଗ ବା ଛେଳି ଉତ୍ସର୍ଗ କରାଯାଇଥିଲା। ତେଣୁ ଭାବନ୍ତୁ ନାହିଁ ଯେ ଇସ୍ରାଏଲର 10 ଗୋଷ୍ଠୀ ବିନଷ୍ଟ ହୋଇଯାଇଥିଲେ। ଯେଉଁମାନେ ଏପରି କହନ୍ତି ମଧ୍ୟ ତାହା ଠିକ୍ ନୁହେଁ। ଏଠାରେ ଆମେ ପରିଷ୍କାର ଭାବେ ଲକ୍ଷ୍ୟ କରୁଅଛୁ ଯେ 12 ଯାକ ଗୋଷ୍ଠୀ ମଧ୍ୟରୁ କେହି ହେଲେ ବିନଷ୍ଟ ହୋଇନଥିଲେ, କାରଣ ସେମାନେ ଏଠାରେ ସମବେତ ହୋଇ ଉତ୍ସବ ପାଳନ କରିବାର ଆମେ ଲକ୍ଷ୍ୟ କରୁଅଛୁ। ଏହି ବିଷୟ ଆମେ ପରେ ମଧ୍ୟ ଜାଣିବାକୁ ପାରିବା ଯେ ଇସ୍ରାଏଲର 12 ଗୋଷ୍ଠୀ ମଧ୍ୟରୁ କେହି ହେଲେ ବିନଷ୍ଟ ହୋଇନଥିଲେ, ମାତ୍ର ସେମାନେ ରକ୍ଷା ପାଇଥିଲେ। ଆସନ୍ତୁ ଏହାପରେ ସେମାନେ ସେହି ନିସ୍ତାର ପର୍ବ କିପରି ପାଳନ କଲେ ତାହା ଲକ୍ଷ୍ୟ କରିବା। ଦେଖନ୍ତୁ 19-22 ପଦ ମଧ୍ୟରେ ଏହିପରି ଲେଖା ଅଛି, ଅନନ୍ତର ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ବନ୍ଦିତ୍ୱର ସନ୍ତାନଗଣ ନିସ୍ତାର ପର୍ବ ପାଳନ କଲେ, କାରଣ ଯାଜକମାନେ ଓ ଲେବୀୟମାନେ ଏକତ୍ର ଆପଣାମାନଙ୍କୁ ସୂଚୀ କଲେ। ସେ ସମସ୍ତେ ସୂଚୀ ହୋଇଥିଲେ, ଏଣୁ ସେମାନେ ବନ୍ଦିତ୍ୱର ସମଗ୍ର ସନ୍ତାନ ନିମନ୍ତେ ଆପଣା ଯାଜକ ଭ୍ରାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାର ପର୍ବର ବଳି ବଧ କଲେ। ଆଉ ବନ୍ଦିତ୍ୱରୁ ପୁନରାଗତ ଇସ୍ରାଏଲ ସନ୍ତାନଗଣ ଓ ଯେଉଁମାନେ ସେମାନଙ୍କର ପକ୍ଷ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଦେଶ ନିବାସୀ ଅନ୍ୟ ଦେଶୀୟମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ କରିଥିଲେ, ସେ ସମସ୍ତେ ଭୋଜନ କଲେ। ପୁଣି 7 ଆନନ୍ଦରେ ତାଡ଼ିଶୂନ୍ୟ ରୁଟିର ପର୍ବ ପାଳନ କଲେ, କାରଣ ସଦାପ୍ରଭୁ ସେମାନଙ୍କୁ ଆନନ୍ଦିତ କରିଥିଲେ ଓ ଇସ୍ରାଏଲର ପରମେଶ୍ୱର ପରମେଶ୍ୱରଙ୍କ ଗୃହ କାର୍ଯ୍ୟରେ ସେମାନଙ୍କ ହସ୍ତ ସବଳ କରିବା ନିମନ୍ତେ ସେମାନଙ୍କ ପ୍ରତି ଅସୁରୀୟ ରାଜାର ଅନ୍ତଃକରଣ ଫେରାଇଥିଲେ। ଠିକ୍ ପରମେଶ୍ୱରଙ୍କ ଗୃହର ପ୍ରତିଷ୍ଠା ଉତ୍ସବ ପାଳନ କରିବାର 5 ପରେ ଏହି ନିସ୍ତାର ପର୍ବ ପାଳନ କରାଯାଇଥିଲା, ଆଉ ଏହି ନିସ୍ତାର ପର୍ବ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ପ୍ରକାଶ କରେ, କାରଣ ସେ ହେଉଛନ୍ତି ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ, ଯିଏକି ସେହି ନିସ୍ତାର ପର୍ବ ସମୟରେ ବଳିକୃତ ହୋଇଥିଲେ। ଇସ୍ରାଏଲ ସନ୍ତାନଗଣ ଯେଉଁଦିନ ମିଶରର ଦାସତ୍ୱ ବନ୍ଧନରୁ ନିସ୍ତାର ପାଇଲେ, ସେହି ଦିନକୁ ସ୍ମରଣ କରି ସେମାନଙ୍କୁ ପ୍ରତିବର୍ଷ ଏହି ନିସ୍ତାର ପର୍ବ ପାଳନ କରିବାକୁ ଥିଲା ଓ ଏହି ପର୍ବ ସମୟରେ ସେମାନେ ମେଷ ବା ମେଣ୍ଢା ବଳିଦାନ କରୁଥିଲେ। ଠିକ୍ ସେହିପରି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ବା ନିସ୍ତାର କରିବା ପାଇଁ ଆମମାନଙ୍କ ନିମନ୍ତେ କୃଶରେ ପ୍ରାୟଶ୍ଚିତ ବଳି ସ୍ୱରୂପେ ଆପଣଙ୍କୁ ଉତ୍ସର୍ଗ କଲେ, ଯେପରି ତାହାଙ୍କ ରକ୍ତ ଦ୍ୱାରା ଆମ୍ଭେମାନେ ପାପରୁ ଉଦ୍ଧାର ପାଇ ପରିତାଣର ଅଧିକାରୀ ହେଉ ବା ପରିତାଣ ପ୍ରାପ୍ତ ହେଉ। ଦେଖନ୍ତୁ, ଯେତେବେଳେ ସେମାନେ ଏହି ନିସ୍ତାର ପର୍ବ ପାଳନ କରିବା ନିମନ୍ତେ ସେହି ନିସ୍ତାର ପର୍ବର ବଳି ନିକଟରେ ସମବେତ ହେଲେ, ସେତେବେଳେ ସେମାନେ ଖ୍ରୀଷ୍ଟଙ୍କ ନିକଟରେ ସମବେତ ହେଲେ, କାରଣ ସେହି ବଳି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ଆଉ ଏହା ମଧ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ। ପ୍ରିୟ ବନ୍ଧୁ, ଆଜି ଆମେ କାହା ନିକଟରେ ସମବେତ ହେଉଅଛୁ? ଆଜି ଆମେ ନିଜର ପାପ କ୍ଷମା ନିମନ୍ତେ କାହା ନିକଟକୁ ଯାଉଅଛୁ? କିନ୍ତୁ ଆମେ ଜାଣିରଖୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଆଉ କାହାଠାରେ ପରିତାଣ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଆଉ କେହି ଆମମାନଙ୍କୁ ପାପରୁ ଉଦ୍ଧାର କରିପାରିବ ନାହିଁ, କାରଣ ଖ୍ରୀଷ୍ଟଙ୍କ ବ୍ୟତୀତ ଆମମାନଙ୍କ ଉଦ୍ଧାର ନିମନ୍ତେ କେହି ପ୍ରାୟଶ୍ଚିତ ବଳି ସାଧନ କରିନାହାନ୍ତି, କିଅବା ମୃତ୍ୟୁକୁ ଜୟ କରି ଆମମାନଙ୍କ ନିମନ୍ତେ ଧାର୍ମିକତା ସାଧନ କରିନାହାନ୍ତି। ମାତ୍ର ଖ୍ରୀଷ୍ଟ କେବଳ ଆମମାନଙ୍କ ନିମନ୍ତେ କୃଷୀୟ ମୃତ୍ୟୁଭୋଗ କରି ମୃତ୍ୟୁକୁ ଜୟ କରି ଉଠିଅଛନ୍ତି, ଓ ସେ ହିଁ କେବଳ ଆମମାନଙ୍କୁ ପାପରୁ ଉଦ୍ଧାର କରି ସେହି ଅନନ୍ତ ଜୀବନର ଅଧିକାରୀ କରାଇପାରନ୍ତି, କାରଣ ସେ ନିଜେ ହେଉଛନ୍ତି ଅନନ୍ତ ଜୀବନ। ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଯେ କେବଳ ପାପରୁ ଉଦ୍ଧାରପ୍ରାପ୍ତ ହୁଅନ୍ତି ତାହା ନୁହେଁ, ମାତ୍ର ସେମାନେ ମଧ୍ୟ ଖ୍ରୀଷ୍ଟଙ୍କ ହେତୁ ମୃତ୍ୟୁକୁ ଜୟ କରି ସେହି ସ୍ୱର୍ଗ ରାଜ୍ୟର ଅଧିକାରୀ ହୁଅନ୍ତି। ପ୍ରିୟ ବନ୍ଧୁ, ଆଜି ଆପଣ ପାପରୁ ଉଦ୍ଧାର ପାଇବା ପାଇଁ କାହା ନିକଟକୁ ଯାଉଅଛନ୍ତି? କିନ୍ତୁ ମନେ ରଖନ୍ତୁ, ଏହା ଯଦି ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କିଏ ହୋଇଥାନ୍ତି ତାହେଲେ ଆପଣ କେବେ ହେଲେ ପାପରୁ ଉଦ୍ଧାର ପାଇପାରିବେ ନାହିଁ, କାରଣ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ କେବଳମାତ୍ର ଜଣେ, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟ, ସେ ଆମମାନଙ୍କ ନିମନ୍ତେ ପ୍ରାଣଦାନ କରିଅଛନ୍ତି, ସେ ଆମମାନଙ୍କ ନିମନ୍ତେ କୃଶରେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ସେ ଆମମାନଙ୍କର ପାପ ସବୁକୁ ବହନ କରି ସେହି କୃଶରେ ହତ କରିଅଛନ୍ତି। କହିପାରିବେ ଆଉ କିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଏ ପ୍ରକାର କାର୍ଯ୍ୟ କରିଅଛନ୍ତି? କେହି ନୁହନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୂର୍ବରୁ ବା ପରେ ଯେତେ ଯିଏ ମହାପୁରୁଷ ବା ମୁନି ଋଷିମାନେ ଆସିଛନ୍ତି ସେମାନେ କେବଳ ପଥ ଦେଖାଇ ଦେଇଛନ୍ତି, ଏହି ପଥରେ ଗଲେ ତୁମେମାନେ ମୋକ୍ଷ ପ୍ରାପ୍ତି ହେବ, କିନ୍ତୁ କେହି ହେଲେ କହିନାହାନ୍ତି ଯେ ମୁଁ ପଥ। ମାତ୍ର ପ୍ରଭୁ ଯୀଶୁ ନିଜେ କହନ୍ତି ଯେ ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ସେ ଖାଲି ଏହା ମୁହଁରେ କହିଗଲେ ନାହିଁ, ସେ ଏହାକୁ କାର୍ଯ୍ୟରେ ମଧ୍ୟ ପରିଣତ କଲେ। ସେ ଏହି ଜଗତକୁ ଆସି ଆମମାନଙ୍କ ପରି ସୁଖ ଦୁଃଖ ଭୋଗୀ ମନୁଷ୍ୟ ହେଲେ, ଆମମାନଙ୍କର ପରି ସେ ସମସ୍ତ ପ୍ରକାର କଷ୍ଟ ଦୁଃଖ ସହ୍ୟ କଲେ। ହୁଏତ ସିଏ ଯାହା ସହ୍ୟ କରିଅଛନ୍ତି ଆମମାନେ ତାହା ସହ୍ୟ କରିପାରିବୁ ନାହିଁ, କିନ୍ତୁ ସେ ଆମମାନଙ୍କଠାରୁ ଯଥେଷ୍ଟ ଅଧିକ କିଛି ସହ୍ୟ କରିଅଛନ୍ତି। କ'ଣ ପାଇଁ? ଆମମାନଙ୍କୁ ଉଦ୍ଧାର କରିବା ପାଇଁ। ସେ ଆମମାନଙ୍କର ଦୁଃଖରେ ଦୁଃଖୀ ହେଲେ, ଆମମାନଙ୍କ ସୁଖରେ ସୁଖୀ ହେଲେ। ଯେତେବେଳେ ଆମମାନେ ନିରୁପାୟ ଥିଲୁ, ସେ ଆମମାନଙ୍କ ନିମନ୍ତେ ଉପାୟ ହେଲେ, ସେ ଆମମାନଙ୍କ ନିମନ୍ତେ ଉଦ୍ଧାରର ପଥ ହେଲେ। ଆଉ ସେ ହେଉଛନ୍ତି ଆମମାନଙ୍କ ନିମନ୍ତେ ସତ୍ୟ ଆଉ ଜୀବନ। ତାହାଙ୍କ ବିନା ଆମମାନେ କେବେ ହେଲେ ପାପରୁ ଉଦ୍ଧାର ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଆସୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ପାପ ଉପରେ ଜୟୀ ହେବା ସଙ୍ଗେ ସଙ୍ଗେ ମୃତ୍ୟୁ ଉପରେ ମଧ୍ୟ ଜୟୀ ହୋଇ ସେ ଅନନ୍ତ ଜୀବନର ଅଧିକାରୀ ହେଉ। ହଁ, ଆମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସମସ୍ତ କିଛି ଦାନ ଧର୍ମ କରିପାରୁ ଓ ଉତ୍ସବ ପାଳନ କରିପାରୁ, ମାତ୍ର ଆମମାନଙ୍କର ପରିସ୍ଥିତି ଆଜି କିପରି? ଆମେ କ'ଣ ଖ୍ରୀଷ୍ଟଙ୍କଠାରେ ଅଛୁ? ଆମେ କ'ଣ ଖ୍ରୀଷ୍ଟଙ୍କର କୃଷ ନିକଟରେ ସମବେତ ହୋଇପାରିଛୁ? ଆମେ କ'ଣ ଖ୍ରୀଷ୍ଟଙ୍କୁ ଆମ ଜୀବନରେ ସ୍ଥାନ ଦେଇ ଈଶ୍ୱରଙ୍କର ଗୌରବ କରୁଅଛୁ? କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଯଦି ଖ୍ରୀଷ୍ଟ ଆମ ହୃଦୟରେ ତଥା ଜୀବନରେ ନାହାନ୍ତି ଓ ଆମେ ଖ୍ରୀଷ୍ଟଙ୍କର ସେହି କୃଷର ଛାୟା ତଳେ ନାହୁଁ, ତାହେଲେ ଆମେ ଈଶ୍ୱରଙ୍କର ହୋଇପାରିବା ନାହିଁ। ଆମମାନଙ୍କର ଧର୍ମ, କର୍ମ, ପର୍ବ ପାଳନ, ସଭା ସମିତିର ଆୟୋଜନ, ଉଦ୍ଦୀପନା ସଭାର ଆୟୋଜନ ସବୁକିଛି ବୃଥା, କାରଣ ଖ୍ରୀଷ୍ଟ ଆମ ଜୀବନର କେନ୍ଦ୍ରବିନ୍ଦୁ। ଯଦି ଖ୍ରୀଷ୍ଟ ନାହାନ୍ତି, ତାହେଲେ ସେହି ଉପାସନା, ଆରାଧନା ସବୁକିଛି ବୃଥା। ତେଣୁ ଆସୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରୁ କରୁ ତାହାଙ୍କ ସହଭାଗିତା ମଧ୍ୟରେ ପ୍ରବେଶ କରି ଈଶ୍ୱରଙ୍କୁ ମହିମାନ୍ୱିତ କରୁ, କାରଣ ଆମମାନଙ୍କର ଶରୀର ଈଶ୍ୱରଙ୍କର ମନ୍ଦିର। ଆମ୍ଭେମାନେ ସମସ୍ତ ଦେହ, ମନ, ଆତ୍ମା ଦେଇ ତାହାଙ୍କର ସେବା ଉପାସନା କରିବା ଆବଶ୍ୟକ। ଯଦି ଆମେ ତାହା ନ କରୁ, ତାହେଲେ ଆମେ କେବେ ହେଲେ ଖ୍ରୀଷ୍ଟଙ୍କର ହୋଇପାରିବା ନାହିଁ କି ସେ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା ନାହିଁ। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ଆତ୍ମସମୀକ୍ଷାର ଜୀବନ ଦାନ କରନ୍ତୁ।
শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু @radio882.com। তেবে আজি পাই এঠারে রাখুছু। নমস্কার।